ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଇଣ୍ଟରନେଟ୍ ରେଡ଼ିଓ ପ୍ରଜ୍ଞାବାଣୀକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମ ମଧ୍ୟରେ ରହିଛି ଓଡ଼ିଆ ଭାଷା ଓ ଯୋଗାଯୋଗ ଡିପ୍ଲୋମା ପାଠ୍ୟକ୍ରମ। ଏକ ବର୍ଷ ସମୟ ସାରଣୀ ମଧ୍ୟରେ ସମ୍ପୂର୍ଣ୍ଣ ହେବାକୁ ଥିବା ଏହି ପାଠ୍ୟ ଖସଡ଼ାରେ ଓଡ଼ିଆ ଭାଷାର ବ୍ୟବହାରିକ ଦିଗ ପ୍ରତି ଗୁରୁତ୍ୱ ପ୍ରଦାନ କରାଯାଇଛି। ଓଡ଼ିଆ ଭାଷାର ସଠିକ୍ ଉଚ୍ଚାରଣ, ନିର୍ଭୁଲ ଲିଖନ, କୋର୍ଟ କଚେରୀ ଆଦିରେ ବ୍ୟବହୃତ ଭାଷା ଓ ଲିଖନ ଶୈଳୀ, କମ୍ପ୍ୟୁଟର ବ୍ୟବହାର ଶୈଳୀ, ଗଣମାଧ୍ୟମ ଯଥା ଖବରକାଗଜରେ ସମ୍ବାଦ ଓ ଫିଚର ରଚନା ଶୈଳୀ, ଟେଲିଭିଜନରେ ଉପସ୍ଥାପିକ ତଥା ନ୍ୟୁଜ୍ ପରିବେଷଣ ଶୈଳୀ ସହିତ ସାକ୍ଷାତକାର, ଦଳୀୟ ଆଲୋଚନାରେ ଅଂଶଗ୍ରହଣ କରିବା ନିମିତ୍ତ କଥନ ଶୈଳୀ ସମ୍ପର୍କରେ ଏହି ଡିପ୍ଲୋମା ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରାଯିବ। ଏହା ସହିତ ଓଡ଼ିଆ ଭାଷାରେ ରହିଥିବା ପ୍ରାଚୀନ ସଙ୍ଗୀତ ରଚନା ଓ ଗାନ ଶୈଳୀ ସମ୍ପର୍କରେ ମଧ୍ୟ ଶିକ୍ଷା ପ୍ରଦାନର ବ୍ୟବସ୍ଥା ରହିଛି। ଏହି କ୍ରମରେ ଆଜି ଆମର ପ୍ରିୟ ବିଦ୍ୟାର୍ଥୀମାନଙ୍କୁ ଓଡ଼ିଶାର ପାରମ୍ପରିକ ସଙ୍ଗୀତ ସମ୍ପର୍କରେ ଜ୍ଞାନ ପ୍ରଦାନ କରାଯିବ। ବହୁ ପ୍ରାଚୀନ କାଳରୁ ଓଡ଼ିଶାର ଜନଜୀବନରେ ବିଭିନ୍ନ ପ୍ରକାର ଛନ୍ଦ ଓ ଛାନ୍ଦ ଗାନ ଶୈଳୀ ପରମ୍ପରା କ୍ରମେ ଚାଲିଆସିଛି। ପ୍ରାଚୀନ ଓ ମଧ୍ୟଯୁଗର କବିମାନେ ବିଭିନ୍ନ ଛନ୍ଦରେ କାବ୍ୟ ଓ କବିତାମାନ ରଚନା କରି ସାଧାରଣ ଜନତାଙ୍କ ହୃଦୟରେ ଆନନ୍ଦ ସଞ୍ଚାର କରିଥିଲେ। ସେହି ବୃତ୍ତ ବା ଛନ୍ଦମାନଙ୍କ ମଧ୍ୟରେ ରହିଛି ଦାଣ୍ଡି ବୃତ୍ତ, ବଙ୍ଗଳାଶ୍ରୀ, ଋଷକଲ୍ୟା, ବିଭାସ କେଦାର, ଗୁଜରୀ, ଚକ୍ରକେଳି, କଳଂସ କେଦାର, ଶଙ୍କରାଭରଣ, ଆଷାଢ଼ଶୁକ ଓ ଚକ୍ଷି ଇତ୍ୟାଦି। ଆଜି ପ୍ରଥମେ ଆପଣମାନଙ୍କୁ ଚକ୍ଷି ବୃତ୍ତ ସମ୍ପର୍କରେ ସବିଶେଷ ଶିକ୍ଷା ପ୍ରଦାନ କରାଯିବ। ଏହି ଶିକ୍ଷା ଦ୍ୱାରା ଆପଣମାନେ ଚକ୍ଷି ସଙ୍ଗୀତ ରଚନା କରିପାରିବେ ଓ ଏହାର ଗାନ କୌଶଳ ମଧ୍ୟ ଶିକ୍ଷା ଆହରଣ କରିପାରିବେ। ଏହି ରେଡ଼ିଓ କାର୍ଯ୍ୟକ୍ରମରେ ସଙ୍ଗୀତ ଗାନ କରୁଛନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ଶ୍ରୀଯୁକ୍ତ ସୁକାନ୍ତ ବଳ। ଶ୍ରୀଯୁକ୍ତ ବଳ ଜଣେ ସଙ୍ଗୀତ ଶିକ୍ଷକ ଭାବରେ ମଧ୍ୟ ଉଚ୍ଚ ପ୍ରଶଂସିତ। ଏବେ ଆସନ୍ତୁ ଶିଖିବା ଚକ୍ଷି ରାଗରେ ପଦ୍ୟ ରଚନା ଶୈଳୀ। ଚକ୍ଷିବୃତ୍ତର ପ୍ରତ୍ୟେକ ପଦ ଚାରିପାଦ ବିଶିଷ୍ଟ। ପ୍ରଥମ ଓ ଦ୍ୱିତୀୟ ପାଦରେ ଅନ୍ତାକ୍ଷର ମେଳ ଥାଏ। ତୃତୀୟ ଓ ଚତୁର୍ଥ ପାଦର ଅନ୍ତାକ୍ଷର ମେଳ ରହେ। ପ୍ରଥମ ଓ ଦ୍ୱିତୀୟ ପାଦର ଅକ୍ଷର ସଂଖ୍ୟା 29 ଲେଖାଏଁ। ତୃତୀୟ ପାଦରେ 9 ଅକ୍ଷର ଓ ଚତୁର୍ଥ ପାଦରେ 13 ଅକ୍ଷର ଥାଏ। ପ୍ରଥମ ଓ ଦ୍ୱିତୀୟ ପାଦର ପ୍ରତ୍ୟେକରେ ଷଷ୍ଠ, ଅଷ୍ଟମ, ଚତୁର୍ଦ୍ଦଶ, ଷୋଡ଼ଶ, ଦ୍ୱାବିଂଶତି, ଚତୁର୍ବିଂଶତି ଓ ଶେଷ ଅକ୍ଷର ଉପରେ ଯତିପାତ ହୋଇଥାଏ। ତୃତୀୟ ପାଦର ଷଷ୍ଠ ଓ ଶେଷ ଅକ୍ଷର ଉପରେ ଏବଂ ଚତୁର୍ଥ ପାଦର ଷଷ୍ଠ, ଅଷ୍ଟମ ଓ ଶେଷ ଅକ୍ଷର ଉପରେ ଯତିପାତ ହୋଇଥାଏ। ଏବେ ଶୁଣନ୍ତୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ତପସ୍ୱିନୀ କାବ୍ୟର ଚତୁର୍ଥ ସର୍ଗର ପଦାବଳୀ, ଯେଉଁଥିରେ ସ୍ୱଭାବ କବି ଚକ୍ଷିବୃତ ଅବଲମ୍ବନରେ ଏହି ପଦଗୁଡ଼ିକୁ ରଚନା କରିଛନ୍ତି। ଏହି ପଦାବଳୀକୁ ଡକ୍ଟର ସୁକାନ୍ତ ବଳ ଚକ୍ଷିବୃତ୍ତରେ ଗାନ କରୁଛନ୍ତି। ମଙ୍ଗଳେ ଅଇଲା ଉଷା, ବିକଚ ରାଜୀବ ଦୃଶା, ଜାନକୀ ନନ୍ଦନ ତୃଷା, ହୃଦୟ ବହି।
ମଙ୍ଗଳେ ଅଇଲା ବିକଚ ରାଜୀବ ଦୃଶା, ଜାନକୀ ଦର୍ଶନ ତୃଷା, ହୃଦୟ ବହି। କର ପଲ୍ଲବେ ନିହାର ମୁକ୍ତାଧରି ଉପହାର, ସତୀଙ୍କ ବାସବାହାର ପ୍ରାଙ୍ଗଣେ ରହି। କଳ କଣ୍ଠ କଣ୍ଠେ କହିଲା ଦର ସାୟବାସ କୁସୁମ କାନ୍ତି ବିକାଶ, ପ୍ରଶାନ୍ତ ରୂପ ବିଶ୍ୱାସ ଦିଅନ୍ତି ମନି। କେଉଁ ଯୋଗେଶ୍ୱରୀ ଆସି ମଧୁର ଭ ଭାସେ ଆଶ୍ୱାସୀ ଡାକୁଛନ୍ତି ଦୁଃଖ ରାଶି ଉପଶମନି ଦେବା ପାଇଁ ନବ ଜୀବନ ସ୍ୱର୍ଗକୁ ଓହ୍ଲାଇଛନ୍ତି ମର୍ତ୍ୟଭୁବନ ସମୀର ସଙ୍ଗୀତ ଗାଏ ଭ୍ରମର ବୀଣା ବଜାଏ ସୁରଭି ନର୍ତ୍ତନେ ଥାଏ ଉଷା ନିର୍ଦ୍ଦେଶ କୁମ୍ଭାଟୁଆ ହୋଇ ଭାଟ ଆରମ୍ଭିଲା ସ୍ତବ ପାଠ କଳିଙ୍ଗ ଅଇଲା ପାଟ ମାଗଧ ବେଶେ ଲଳିତ ମଧୁରେ କହିଲା ଉଠ ସତୀ ରାଜ୍ୟ ରାଣୀ ରାତି ପାହିଲା
ଚକ୍ଷୀବୃତ ପରେ ଆଉ ଏକ ପ୍ରାଚୀନ ଓଡ଼ିଆ ଛନ୍ଦ ସମ୍ପର୍କରେ ଜାଣିବା। ଏହାର ନାମ ରସକୋଇଲା। ଏହାକୁ କେହି କେହି ରସକୁଲ୍ୟା ମଧ୍ୟ କହିଥାନ୍ତି। ଏହି ବୃତରେ ପ୍ରତ୍ୟେକ ପଦରେ ଦୁଇଟି ପାଦ ଥାଏ। ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପାଦର ଅକ୍ଷର ସଂଖ୍ୟା 11। ଏହି ଚାରିପାଦରେ ପ୍ରତ୍ୟେକରେ ଷଷ୍ଠ ଓ ଏକାଦଶ ଅକ୍ଷର ଉପରେ ଯତି ପଡ଼େ। ପଞ୍ଚମ ପାଦରେ 8ଟି ଅକ୍ଷର ଥାଏ। ଏହାର ଷଷ୍ଠ ଓ ଶେଷ ଅକ୍ଷର ଉପରେ ଯତି ପଡ଼େ। ଷଷ୍ଠ ପାଦଟି 20 ଅକ୍ଷର ବିଶିଷ୍ଟ ଓ ଏହାର ଷଷ୍ଠ, ଦ୍ୱାଦଶ, ଅଷ୍ଟାଦଶ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ। ଏବେ ଆସନ୍ତୁ ଶୁଣିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ବୈଦେଶ ବିଳାସ କାବ୍ୟର ଦଶମ ସର୍ଗର ଅଂଶବିଶେଷ। କବି ସମ୍ରାଟ ଏହି ସର୍ଗଟିକୁ ରସକୁଲ୍ୟା ବୃତରେ ରଚନା କରିଛନ୍ତି। ତାହାକୁ କଣ୍ଠ ପ୍ରଦାନ କରୁଛନ୍ତି ଡକ୍ଟର ସୁକାନ୍ତ ବଳ। ବିଭୂଷଣ ପୁଷ୍ପେ ଜାକାନ୍ତି ଜାଣ, ବିଭୂଷଣ କରି କନ୍ୟାକୁ ଆଣ, ବାରଣସୀରେ ପଦ ଦେଇ ଆସୁ, ବରଣ କରି ରାମ ମନ ତୋଷୁସେ।
ବିଭୂଷଣ ପୁଷ୍ପେ ଜାକାନ୍ତି ଜାଣ, ବିଭୂଷଣ କରି କନ୍ୟାକୁ ଆଣ, ବାରଣାସୀରେ ପାଦ ଦେଇ ଆସୁ, ବରଣ କରି ରାମ ମନ ତୋଷୁ ସେ ବୋଲି ଦେଲେ କହୁ ଶିକ ଯେ ବୋଳି ଦେଲା ପ୍ରାୟ ଗୋଳି ଚନ୍ଦନକୁ ହୋଇଲେ ରଘୁବଂଶିକ ଯେ ବିଧାନ ହୋଇଛି ଜାନାମ ସୀତା ବର୍ଣ୍ଣନେ ଶୋଭାତି ମଧୁରତା ନେତ୍ର ଆଜ ହେବ ପବିତ୍ର ବିଶେଷ କଷି ଦେଇ ହୃଦୟ କ୍ଷେତ୍ର ସେ ବୁଣିଲାଣି ସ୍ନେହ ବୀଜ ଯେ ବିଚାରୁ ଏ ମନ୍ତ ଜନକ ସମତ ଶୁଣିଲେ ସଖୀ ସମାଜ ଯେ।
ଏବେ ଆସନ୍ତୁ ଜାଣିବା ବଙ୍ଗଳାଶ୍ରୀ ବୃତର ରଚନା ଓ ଗାନ ପଦ୍ଧତି ସମ୍ପର୍କରେ। ବଙ୍ଗଳାଶ୍ରୀ ବୃତରେ 2ଟି ପାଦ ଥାଏ। ଏହାର ପ୍ରତ୍ୟେକ ପାଦ 20 ଅକ୍ଷର ବିଶିଷ୍ଟ। ପ୍ରତି ପାଦର ଷଷ୍ଠ, ଦ୍ୱାଦଶ, ଅଷ୍ଟାଦଶ ଓ ଶେଷ ଅକ୍ଷର ଉପରେ ଯତିପାତ ହୋଇଥାଏ। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ତପସ୍ୱିନୀ କାବ୍ୟର ତୃତୀୟ ସର୍ଗଟି ଏହି ବଙ୍ଗଳାଶ୍ରୀ ବୃତ୍ତରେ ରଚିତ ହୋଇଛି। ଏବେ ଆସନ୍ତୁ ଶୁଣିବା ସେହି ବଙ୍ଗାଳଶ୍ରୀ ବୃତ୍ତର ଗୀତଟି। ଭାଗୀରଥି କୂଳେ ଲକ୍ଷ୍ମଣ ଯେକାଳେ ବୈଦେହି ବିସର୍ଜି ଗଲେ ବ୍ୟାପିଥିଲା କରା ଶସାଗର ଧରା ନିର୍ମଳ ଅମ୍ବର ତଳେ। ବିଦ୍ୟାର୍ଥୀଗଣ, ଆଜି ପାଇଁ ପ୍ରାଚୀନ ଓଡ଼ିଆ ରାଗରାଗିଣୀ ଶିକ୍ଷା କାର୍ଯ୍ୟକ୍ରମ ଏତିକିରେ ଶେଷ କରୁଛୁ। ପରବର୍ତ୍ତୀ ସମୟରେ ଆପଣମାନଙ୍କୁ ଅନ୍ୟ ପ୍ରାଚୀନ ଓଡ଼ିଆ ବୃତ୍ତ ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯିବ। ଧନ୍ୟବାଦ। ନମସ୍କାର।